नमो भगवती वासुदेवाय ॐ नमो भगवती वासुदेवाय ॐ नमो भगवती वासुदेवाय श्रीमद्भागवतम् नाइन्थ कैंटो चैप्टर 15 टेक्स्ट 25 सा वै रत्न तदृष्ट्वा आत्मी सुज्याति सायनम् तं नाद्रियताग्निहोत्र्यां ताभिलासो स हैहय्यो स वैरत्नं तु तद्दृष्ट्वा आत्मीसुर्जाति सायनं तन्नाद्रियताग्निहोत्र्यां ताभिलास स हैहय्यो कार्तवीर्यार्जुन वै एंडेड वास्तविक रत्न ए ग्रेट सोर्स ऑफ वेल्थ एक रत्न तो एंडेड वास्तविक तत् The Kamadhenu in the position of Jamadagni. Jamadagni kara nikatritva Kamadhenu. Drushtva. By observing. Dekhi. Atma Aishwarya. His own personal opulence. Atma Aishwarya. Ati Sayanam. Which was exceeding. अत्यधिक
अत्यधिक
तत्
दैट
ता नो नॉट
नो
हिम आद्रियत अप्रिशिएटेड वेरी मच पसंद कले अग्निहोत्रियम इन दैट काव इट वाज यूजफुल फॉर एग्जीक्यूटिंग द अग्निहोत्र सैक्रिफाइस से गा भीठारे जो अग्निहोत्र यज्ञ करने दरकार सभिलाष बिकेम डिजायर अभिलाष सई हय विथ इज ओन मेन द हय हय निज जन हय हय मान सवैरत्न तो तदृष्ट्वा आत्मसुज्ञातिसायनम तन्नाद्रियताग्निहोत्र्याम साभिलास स हैहय श्लोकर ओडिया अनुवाद कहुचे कार्तविद्या भाविले जमदग्नि तांकपेक्षा अधिक शक्तिशाली अधिक धनशाली कारण से कामधेनुक गाभी एक रत्न गाभी रत्न रखिछन्ति तेणु से तांकर निज लोक हैहय गुण जमदग्निंकर जो स्वागत संवर्धना को बेस पसंद कले ना अपरपक्षे से इच्छा कले से कामधेनुटा को किमती ने जहाँकि अग्निहोत्र यज्ञ दरकार श्लोक उपरी भाष्य दे आम परमाराध्य गुरुदेव श्री श्रीमदेव श्री भक्तिवेदांत स्वामी कृपाज महाराज जहाँ कही तार ओडिया अनुवाद कहे जमदग्नि कार्तविद्यार्जुन अपेक्षा अधिक शक्तिशाली थे कारण से कामधेनुटार जो युद्ध पाते से गुरु तो तैयारी करते ସେ ଅଗ୍ନିହୋତ୍ର ଯଜ୍ଞ କରୁଥିଲା ହେଲା ପ୍ରତ୍ୟେକ କାମଧେନୁ ରଖିପାରିବେ ନା ସେ ଆଶା କରିପାରିବେ ନା ତଥାପି ସାଧାରଣ ଲୋକ ସାଧାରଣ ଗାଭୀ ରଖିପାରିବ ଗୋରକ୍ଷା ଗାଭୀକୁ ସୁରକ୍ଷା ଦେଇପାରିବ ଯଥେଷ୍ଟ ଦୁଗ୍ଧ ପାଇବ ଦୁଗ୍ଧରୁ ଲହୁଣୀ ଘୃତ ପ୍ରତି ତିଆରି କରିପାରିବ ଯାହାକି ଯେଉଁ ଘୃତ ଅଗ୍ନିହୋତ୍ର ଯଜ୍ଞ ପାଇଁ ଦରକାର ପ୍ରତ୍ୟେକ ଲୋକ ଏହା କରିପାରିବେ ଆମେ ବହୁତ ଗୀତାରେ ପାଉ ଭଗବାନ କୃଷ୍ଣ ଗୋରକ୍ଷା କଥା କହିଛନ୍ତି ଏହା ଖୁବ ଦରକାରୀ କାରଣ ଗାଭୀଗଣ ଗାଭୀଗଣଙ୍କ ସୁରକ୍ଷା ଦେଲେ ସେମାନେ ଯଥେଷ୍ଟ ଦୁଗ୍ଧ ଦେବେ ପ୍ରପାଜି ମହାରାଜ କହୁଛନ୍ତି ଆମର ବାସ୍ତବ ଅଜ୍ଞତା ଅଛି ଆମେରିକାରେ ଆମର ବିଭିନ୍ନ ଇସ୍କନ୍ ଫାର୍ମମାନଙ୍କରେ ଆମେ ଗାଭୀମାନଙ୍କୁ ସୁରକ୍ଷା ଦେଉଛେ ଏବଂ ଯଥେଷ୍ଟ ଦୁଗ୍ଧ ପାଉଛେ। ଅନ୍ୟ ଫାର୍ମମାନଙ୍କରେ ଏବେ ଦୁଗ୍ଧ ପାଉନାହାନ୍ତି, କାରଣ ସେମାନେ ଗାଈମାନଙ୍କର ସୁରକ୍ଷା ଦେଉନାହାନ୍ତି। ଆମେ ଆମର ଫାର୍ମମାନଙ୍କରେ ଗାଈମାନଙ୍କ ସୁରକ୍ଷା ଦେଉଛେ, ଗାଈମାନେ ଜାଣନ୍ତି ଆମେ ତାଙ୍କୁ ହତ୍ୟା କରିବୁ ନା, ତେଣୁ ସେମାନେ ସୁଖୀ ଆନନ୍ଦରେ ଅଛନ୍ତି, ସେଥିପାଇଁ ଯଥେଷ୍ଟ ଦୁଗ୍ଧ ପ୍ରଦାନ କରୁଛନ୍ତି। ସେଥିପାଇଁ ଭଗବାନ କୃଷ୍ଣଙ୍କର ଉପଦେଶ ଗୋରକ୍ଷ ବଡ଼ ଅର୍ଥପୂର୍ଣ୍ଣ। ସମଗ୍ର ଜଗତ ଶିକ୍ଷା ଲାଭ କରୁ ଏଥିରୁ, କୃଷ୍ଣ କେମିତି ଆମକୁ ବାସ୍ତବ ଶିକ୍ଷା ଦେଉଛନ୍ତି, ଆମେ କେମିତି ଆନନ୍ଦରେ ସୁଖରେ ବାସ କରିପାରିବା, ଗୋରକ୍ଷା କରିପାରିଲେ ଆଉ ପ୍ରଚୁର ଖାଦ୍ୟ ଉତ୍ପନ୍ନ କରିପାରିବା, ଆଉ ନା ଧନ୍ତି ଭୂତହାନି ଗୋରକ୍ଷା କରିପାରିଲେ, କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବ ଯେଉଁ ବୈଶ୍ୟକର୍ମ ଏ ଯେଉଁମାନେ ବୈଶ୍ୟ ତୃତୀୟ ଶ୍ରେଣୀର ଲୋକ ମାନବ ସମାଜରେ ସେମାନଙ୍କର କାମ ହେଉଛି ଗୋରକ୍ଷା କରିବା ଏବଂ ଖାଦ୍ୟ ଶସ୍ୟ ଉତ୍ପନ୍ନ କରିବା, ଏ ହେଉଛି ଭଗବତ ଗୀତାର ଶିକ୍ଷା। ଗୋରକ୍ଷା ଦିଗରେ ଆମେ ତ କହିଛେ ସେତେବେଳେ ଯେଉଁମାନେ ମାଂସାହାରୀ ସେମାନେ ପ୍ରତିବାଦ କରୁଛେ କରିବେ, ତାଙ୍କର ପ୍ରତିବାଦ ଉତ୍ତର ଦେବା ପାଇଁ କହିବା, ସିନ୍ସ କୃଷ୍ଣ ଗିଭ୍ସ ଷ୍ଟ୍ରେସ୍ ଟୁ କାର୍ ପ୍ରୋଟେକ୍ସନ୍, ଦୋଜ୍ ହୁ ଆର୍ ଇନକ୍ଲାଇନ୍ ଟୁ ଇଟ୍ ମିଟ୍ ମେଟ୍ ଦି ଫ୍ଲେସ୍ ଅଫ୍ ଅନ୍ ଇମ୍ପୋର୍ଟାଣ୍ଟ ଆନିମଲ୍ ଲାଇକ୍ ହଗ୍ସ ଡଗ୍ସ ଗୋଟ୍ସ ଆଣ୍ଡ ସିପ୍। ତେଣୁ ତାଙ୍କୁ ଉତ୍ତର ଦେଇ ଆମେ କହିବା, ଭଗବାନ କୃଷ୍ଣ ଗୋରକ୍ଷା ଉପରେ ଗୁରୁତ୍ୱ ଆରୋପ କରୁଥିବା ହେତୁ ଯେଉଁମାନେ ମାଂସ ଖାଇବାକୁ ଚାହାନ୍ତି ମାଂସାହାରୀ ସେମାନେ ନିକୃଷ୍ଟ ଜୀବ ଶୁକର କୁକୁର ଛେଳି ମେଣ୍ଢା ଏମାନଙ୍କ ମାଂସ ଖାଇପାରନ୍ତି, ବଟ୍ ଦେ ସୁ ନଟ୍ ଟଚ୍ ଦି ଲାଇଫ୍ ଅଫ୍ ଦି କାଉସ୍, ଦିସ୍ ଇଜ୍ ଡେଷ୍ଟ୍ରକ୍ଟିଭ୍ ଟୁ ସ୍ପିରିଚୁଆଲ୍ ଆଡ଼ଭାନ୍ସମେଣ୍ଟ ଅଫ୍ ହ୍ୟୁମାନ୍ ସୋସାଇଟି। କିନ୍ତୁ ସେମାନେ ଗୋମାତାକୁ ସ୍ପର୍ଶ କରିବା ଉଚିତ ନୁହେଁ, ତା କଲେ ସ୍ପିରିଚୁଆଲ୍ ଆଡ଼ଭାନ୍ସମେଣ୍ଟ ପରମାର୍ଥିକ ଉନ୍ନତି ମାନବ ସମାଜ ହୋଇପାରିବ ନା, ମାନ ଧ୍ୱଂସ ପାଇଯିବ। ଏ ହେଲା ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟକ୍ଷ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବିନାଥ ସ୍ୱାମୀ ରୂପାଜୀ ମହାରାଜଙ୍କର ଭାଷ୍ୟ। ତେବେ ଗୋରକ୍ଷା କଥା କୁହାହେଉଛି, ଗୋ ହତ୍ୟା କଥା କୁହାଯାଉନି, ବା କେଉଁ ଆଉ ଗାଈମାନଙ୍କୁ ଗୋ ରକ୍ଷା କରିପାରିଲେ ଗୋ ମାତା ବୋଲି କୁହାଯାଏ, କାରଣ ଗାଭୀ ଦୁଗ୍ଧ ଦିଏ ସେ ଆମର ମାତା। ଶ୍ରୀ ଚୈତନ୍ୟ ମହାପ୍ରଭୁ କାଜୀକୁ ଯେତେବେଳେ ଭେଟିଥିଲେ ସେତେବେଳେ କଥାବାର୍ତ୍ତା ହୋଇଥିଲେ, ଗୋହତ୍ୟା କରୁଛନ୍ତି ସାଧାରଣତଃ ମୁସଲମାନମାନେ, କାଜୀକୁ ଯେତେବେଳେ ଭେଟିଥିଲେ ସେତେବେଳେ କାଜୀ ଉଦ୍ଧାର କରିବାକୁ ଯାଇଥିଲେ, ସେତେବେଳେ ଏଇ କଥାବାର୍ତ୍ତା ମହାପ୍ରଭୁ ହୋଇଥିଲେ କାଜୀ ସହିତ, ଇସଲାମ ଧର୍ମ ସମ୍ବନ୍ଧରେ ବିବିଧ ପ୍ରଶ୍ନ ଆଲୋଚନା କରିଥିଲେ। ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା ଅଛି, ପ୍ରଭୁ କହେ ଦୁଗ୍ଧ ଖାଓ ଗାଭୀ ତୋମାର ମାତା,
ପ୍ରଭୁ ବୋଲେ ଦୁଗ୍ଧ ଖାଓ ଗାଭୀ ତୋମାର ମାତା,
ଭୃଷନ୍ନ ଉପୁଜା ତାତେ ହ ପିତା ମାତା ମାରି ଖାଓ ଏବା କୋ ଧର୍ମ,
ପିତା ମାତା ମାରି ଖାଓ ଏବା କୋ ଧର୍ମ,
କୋନ୍ ବୋଲେ କର ତୁମି ତୋବି କର୍ମ,
କୋନ୍ ବୋଲେ କର ତୁମି ତୋବି କର୍ମ।
ମହାପ୍ରଭୁ କଥା କହିଲେ, ମହାପ୍ରଭୁଙ୍କର ପ୍ରଶ୍ନ ଶୁଣି କାଜୀ ଉତ୍ତର ଦେଲେ,
କାଜୀ କହେ ତୋମାର ଯାଇଛେ ପୁରାଣ,
କାଜୀ କହେ ତୋମାର ଯାଇଛେ
ଶାସ୍ତ୍ର କିତାବ କୁରାଣ,
ଏଇଠି ଆମ ଶାସ୍ତ୍ର କିତାବ କୁରାଣ।
ଆଜି କହିଲେ ଆମର କୁରାଣ ଶାସ୍ତ୍ରରେ ଅଛି ପ୍ରବୃତ୍ତି ନିବୃତ୍ତି, ଏ ଦୁଇ ପ୍ରକାର ମାର୍ଗରେ ଭେଦ ଅଛି, ନିବୃତ୍ତି ମାର୍ଗରେ ଜୀବବଦ୍ଧ ନିଷେଧ ଅଛି, କିନ୍ତୁ ଆମ ଭଳି ଯେଉଁମାନେ ପ୍ରଭୃତି ମାର୍ଗରେ ଅଛନ୍ତି ସେମାନେ ଶାସ୍ତ୍ର ଆଜ୍ଞାରେ ଗୋବଧ କରି ପାପୀ ହୁଅନ୍ତି ନାହିଁ। ପୁଣି ଦେଖ ତୁମର ବେଦଶାସ୍ତ୍ରରେ ଗୋବଧ କଥା ଅଛି, ଏଇଥିପାଇଁ ବଡ଼ ବଡ଼ ମୁନିଗଣ ଗୋବଧ କରିଥାନ୍ତି। ଏହା ଶୁଣି ମହାପ୍ରଭୁ କହିଲେ ବେଦଶାସ୍ତ୍ରରେ ଗୋବଧ ବିଧି ନାହିଁ। ତେବେ ଗୋବଧ ଦ୍ୱାରା ଯଜ୍ଞ କରିବାର ଯେଉଁ କଥା ଦେଖାଯାଏ ତାହା ଜରଦଗବ ଅର୍ଥାତ୍ ଅତ୍ୟନ୍ତ ବୃଦ୍ଧ ଗୋରୁ ସମ୍ବନ୍ଧରେ ଦେଖାଯାଏ। ମୁନିଗଣ ବୃଦ୍ଧ ଗୋରୁକୁ ମାରି ବେଦମନ୍ତ୍ର ଦ୍ୱାରା ସେମାନଙ୍କୁ ପୁନର୍ଜନ୍ମ ଦିଅନ୍ତି, ଯୁବକ କରିଦିଅନ୍ତି। ଏପରି ବଧ ବଧ ନୁହେଁ, ଏତଦ୍ୱାରା ବୃଦ୍ଧ ଗୋରୁର ଉପକାର ହୁଏ। କଳିଯୁଗରେ ବ୍ରାହ୍ମଣମାନଙ୍କର ସେ ପ୍ରକାର ଶକ୍ତି ନାହିଁ, ସେଥିପାଇଁ ବର୍ତ୍ତମାନ ଗୋବଧ କରାଯାଏ ନା। କଳିଯୁଗରେ ପାଞ୍ଚଟା ମନା ଅଛି ଶାସ୍ତ୍ରରେ, ହଁ, ଅଶ୍ୱମେଧଂ ଗବାଲମ୍ବମ୍ ସନ୍ୟାସମ୍ ଫଳପୈତୃକମ୍ ଦେବରେଣ ପୁତ୍ର ପ୍ରତି କଳ ଉପଞ୍ଚ ବିବର୍ଜିତା। ଏ କଳିଯୁଗରେ ପାଞ୍ଚଟା ନିଷେଧ କରିପାରିବ ନା ତୁମେ? ହଁ, ଅଶ୍ୱମେଧ ଯଜ୍ଞ କରିପାରିବ ନା, ଗୋମେଧ ଯଜ୍ଞ କରିପାରିବ ନା, ଅଶ୍ୱମେଧଂ ଗବାଲମ୍ବମ୍ ସନ୍ୟାସ ଉପଳ ପୈତୃକମ୍। ସନ୍ୟାସ ବୋଇଲେ କର୍ମ ସନ୍ୟାସ, ମାୟାବାଦୀ ସନ୍ୟାସ ସେମାନେ କରୁଛନ୍ତି ସନ୍ୟାସ, ସେ ସନ୍ୟାସ ନିଷେଧ। ହଁ, ପଳପୈତୃକ ପିତୃଶ୍ରାଦ୍ଧରେ ମାନ ସର୍ପଣ ଏ ନିଷେଧ, ଏବଂ ଦେବରେଣ ପୁତ୍ରୋତ୍ପତ୍ତି, ହଁ, ଦେହର ଦ୍ୱାରା ପୁତ୍ର ଉତ୍ପତ୍ତି କରିବା। ହଁ, ସ୍ୱାମୀ ମରିଗଲା ତାହେଲେ ସାନୁ ଭାଇକୁ ରଖୁଛି, ହଁ, ଦେହରକୁ ରଖୁଛି ଭାଉଜ, ପୁତ୍ର ଉତ୍ପତ୍ତି କରିବା। ଏଇଠି ମନା ଅଛି ପାଞ୍ଚଟା, କଳୁ ପଞ୍ଚ ବିପର୍ଯ୍ୟ ତା କଳିଯୁଗ ପାଞ୍ଚଟା ମନା ଅଛି। ହଁ, କଳୁ ବ୍ରାହ୍ମଣ, କଳୁ ସର୍ବେ ଶୂଦ୍ର ସମ୍ଭବା, କଳୁରେ ସବୁ ଶୂଦ୍ର ବ୍ରାହ୍ମଣ ନାହାନ୍ତି। ବେଦମନ୍ତ୍ର ଉଚ୍ଚାରଣ କରିକିରି ଏହିପରି ଜରଦଗବ ଗୁରୁ ବୃଦ୍ଧ ଗୁରୁକୁ ଯଜ୍ଞରେ ବଧ କରିକି ତାଙ୍କୁ ନୂତନ ଜନ୍ମ ଦେଇପାରିବେ, ଏ ଶକ୍ତି ତାଙ୍କର ନାହିଁ, ତେଣୁ ମନା ଅଛି ଏଗୁଡ଼ାକ ସବୁ ମହାପ୍ରଭୁ କହିଲେ। କିନ୍ତୁ ତୁମମାନେ ଗୋବଧ କର, କିନ୍ତୁ ତାକୁ ଜୀବନଦାନ କରିପାର ନା, ତେଣୁ ତୁମେ ନିଶ୍ଚିତ ନର୍କଦ ପ୍ରଭୁ କରିବ। ଗୋରୁର ଶରୀରରେ ଯେତେ ଲୋମ ଅଛି ସେତିକି ସହସ୍ର ବର୍ଷ ଗୋବଧକାରୀ ରୌରବ ନର୍କରେ ପତ୍ତ ହେବ। ଯେତେ ଲୋମ ଅଛି ସେତିକି ସହସ୍ର ବର୍ଷ ଗୋବଧକାରୀ ରୌରବ ନର୍କରେ ପତ୍ତ ହେବ। ତୁମର ଯେ ଶାସ୍ତ୍ରକର୍ତ୍ତା ସେ ଭ୍ରାନ୍ତ, ଶାସ୍ତ୍ର ମର୍ମ ନ ଜାଣି ଏପରି ଆଜ୍ଞା ଦେଇଛି, ଏହାଦ୍ୱାରା କାଜି ନିର୍ତ୍ତନ ହେଲା, ତାଙ୍କ ଶାସ୍ତ୍ର ଅସୁପର୍ଣ୍ଣ ତା ସ୍ୱୀକାର କଲା। ଶୁଣି ସ୍ତବ୍ଧ ହୋଇଲା କାଜି ନାଇଁ ସ୍କୁରେ ପାଣି,
ଶୁଣି ସ୍ତବ୍ଧ ହୋଇଲା କାଜି ନାଇଁ ସ୍କୁରେ ପାଣି,
ବିଚାରିଆ କହେ କାଜି
କଥା ଶୁଣି ପରାଭବ ହେଲା, ପରାସ୍ତ ହେଇଗଲା। ସେ ସ୍ୱୀକାର କଲା ଯେ ପଣ୍ଡିତ ବୋଇଲେ ନିମାଇ ପଣ୍ଡିତ ବୋଲି ପରିଚିତ ଥିଲେ, ଯାହା କହିଲ ସେ ସତ୍ୟ, ଆମର ଶାସ୍ତ୍ର ଆଧୁନିକ ବିଚାର ସହ ନୁହେଁ କଳ୍ପିତ, ମୁଁ ଜାଣିଛି ଆମେ ତ ସେଇ ଜାତିର ହେଇଛୁ ବସିଛୁ, ତେଣୁ ଶାସ୍ତ୍ର ମାନୁଛୁ ଆଉ, କିନ୍ତୁ କଳ୍ପିତ ଶାସ୍ତ୍ର ମୁଁ ଜାଣିଛୁ ବୋଲି ସ୍ୱୀକାର କଲା। ଏସବୁ ଜବନ ଶାସ୍ତ୍ର ତିନି ପ୍ରକାର, ଅର୍ଥାତ୍ ଯେଉଁ ଇହୁଦୀମାନଙ୍କର ପୁରାତନ ପୋଥି କୋରାଣ ଆଉ ବାଇବେଲ, ଏ ସମସ୍ତର ଆଦିନିର୍ଣ୍ଣୟ କରାଯାଇଛି, ଏସବୁ କେହି ବେଦ ସଦୃଶ ଅନାଦି ନୁହନ୍ତି। ସୁତରାଂ ସେ ଶାସ୍ତ୍ରମାନଙ୍କ ଯେଉଁ ବିଚାର ଦିଆଯାଇଛି ତାର ମୂଳ ଦୃଢ଼ ନହୋଇଥିବା ହେତୁ ସନ୍ଦେହ ପ୍ରବଣ, ଏ କଥା କୁହାଯାଉଛି। ବେଦଶାସ୍ତ୍ରରେ କ'ଣ ଜୀବବଦ୍ଧ କଥା ଅଛି? ହଁ, ଏ ଗୋଟେ ପ୍ରଶ୍ନ ଆମର, ଏ ପ୍ରଶ୍ନ ଅନେକ ବେଦଶାସ୍ତ୍ରରେ ଜୀବବଦ୍ଧ ଅଛି, ଶାସ୍ତ୍ରରେ ପଶୁବଦ୍ଧ ଅଛି କି? କସରତ କରିବା ଶାସ୍ତ୍ର ତାତ୍ପର୍ଯ୍ୟ ନୁହେଁ। ମା ହିଷ୍ୟା ସର୍ବାଣୀ ଭୂତାନି, ଏ ବେଦର କଥା। ପଶୁ ହିଂସାକୁ ନିଷେଧ କରାଯାଇଛି। ଯେପର୍ଯ୍ୟନ୍ତ ମାନବ ସେ ପର୍ଯ୍ୟନ୍ତ ସ୍ୱଭାବତ ଯେପର୍ଯ୍ୟନ୍ତ ତାମସିକ ରାଜସିକ ହେଇଥାଏ, ମାନବ ସ୍ୱଭାବ ଯେପର୍ଯ୍ୟନ୍ତ ରାଜସିକ ତାମସିକ ହେଇଥାଏ ସେ ପର୍ଯ୍ୟନ୍ତ ସ୍ୱଭାବତ ସ୍ତ୍ରୀ ସଙ୍ଗଲିପ୍ସା ଆମିଷ ଭୋଜନ ସୁରାପାନରେ ରତ ଥାଏ। ସେ ପ୍ରକାର ଲୋକମାନଙ୍କର ଏ ପ୍ରକାର କାର୍ଯ୍ୟ ନିମିତ୍ତ ବେଦ ଆଜ୍ଞାର ଅପେକ୍ଷା ନାହିଁ, ବେଦ କାଜ୍ଞା ନାହିଁ। ବେଦ ତାତ୍ପର୍ଯ୍ୟ ହେଲା ଯେପର୍ଯ୍ୟନ୍ତ ମାନବଗଣ ସାତ୍ତ୍ୱିକ ହୋଇ ପଶୁବଦ୍ଧ ତ୍ରିସଙ୍ଗ ଲିପ୍ସା ସୁରାପାନ ପରିତ୍ୟାଗ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେଇ ବୃତ୍ତି ପ୍ରବୃତ୍ତି ଖର୍ବ କରିବା ନିମିତ୍ତ ବିଧାନ ଦିଆହେଇଛି। କ'ଣ? ବିବାହ ଦ୍ୱାରା ସ୍ତ୍ରୀସଙ୍ଗ, ଯଜ୍ଞ ପଶୁବଦ୍ଧ ବିଶେଷ ବିଶେଷ କ୍ରିୟାରେ ସୁରାପାନ କରିବାକୁ କୁହାଯାଇଛି, ତା ପ୍ରବୃତ୍ତି ଖର୍ବ କରିବା ପାଇଁ। ତେଣୁ ବିବାହ କଲେ ଯାଇ ସ୍ତ୍ରୀସଙ୍ଗ କରିବ, ନହେଲେ ବିବାହ ନ କରିକି ସ୍ତ୍ରୀସଙ୍ଗ କରିପାରିବ ନା। ଅବୈଧ ସ୍ତ୍ରୀସଙ୍ଗ ହବ, ପର ମାତୃବତ ପରଦାରେସ ଚାଣିକ ପଣ୍ଡିତଙ୍କ ନୀତି ଶୁଳ୍କ ବି ଅଛି। ଅନ୍ୟର ଭାର୍ଯ୍ୟାକୁ ମାତୃବତ ଦେଖିବ ଉପଭୋଗ ଯୋଶିତ, ମାନେ ଦେଖିଲା କେଣି ସ୍ତ୍ରୀଟାକୁ ଉପଭୋଗର କାମନା ଜାଗ୍ରତ ହେଇଯାଉଛି, ଉପଭୋଗର ସାମଗ୍ରୀ ବୋଲି। ତେଣୁ ନା ମାତୃବତ ମାତୃ ରୂପରେ ଦେଖିବ, ଆଉ ସେଇଟାକୁ ଖର୍ବ କରିବା ପାଇଁ କହିଛନ୍ତି ବିବାହ କରିବାକୁ ପଡ଼ିବ। ବିବାହ ବେଦବିଧିରେ ବିବାହ କରିବ, ବିବାହ କଲେ ଦାୟିତ୍ୱ ନେବା ପାଇଁ ପଡ଼ିବ। ସ୍ତ୍ରୀର ଦାୟିତ୍ୱ, ପତ୍ନୀର ଦାୟିତ୍ୱ ନେବ। ଗୋଟେ ପତ୍ନୀକି ମାଇକିରାକୁ ସମ୍ଭାଳିବା ବଡ଼ କଷ୍ଟକର ବ୍ୟାପାର ଅଛି, ତାର ବହୁତ ଡିମାଣ୍ଡ ଅଛି, ତାକୁ ସମ୍ଭାଳି ପାରିଲେ ହେବ। ଏବଂ ପିଲା ଛୁଆ ହେବେ, ତାଙ୍କର ଦାୟିତ୍ୱ ନେବ, ଖାଇବା ପିଇବା, ତାଙ୍କର ସ୍ୱାସ୍ଥ୍ୟ ଯତ୍ନ ନେବା, ପାଠ ପଢ଼ିବ, ବିଦ୍ୟା ବିଦ୍ୟାଳୟକୁ ପଠାଇବ, ସ୍କୁଲ କଲେଜକୁ ପଠାଇବ, ଟଙ୍କା ପଇସା ଖର୍ଚ୍ଚ ହେବ, ତାଙ୍କୁ ଯତ୍ନ ନେବ, ତାଙ୍କର ସବୁ ପ୍ରକାର ଯତ୍ନ ନେବ। ଏସବୁ ଦାୟିତ୍ୱ ବହନ କରିବା ପାଇଁ ପଡ଼ିବ। ତାହେଲେ ବିବାହ କର, ଏ ଦାୟିତ୍ୱ ବହନ କରିବା ଅସମର୍ଥ ବିବାହ କରିପାରିବ ନା, ସ୍ତ୍ରୀ ସଙ୍ଗ କରିପାରିବ ନା। ଏଥିପାଇଁ ପ୍ରବୃତ୍ତି ଖର୍ବ କରିବା ପାଇଁ କଥା ବିବାହ ସ୍ତ୍ରୀ ସଙ୍ଗ। ଯଜ୍ଞ ପଶୁବଦ୍ଧ ଯଜ୍ଞ କର, ବେଦମନ୍ତ୍ର ଉଚ୍ଚାରଣ କର, ଯେମିତି ମୁନିମାନେ କରୁଥିଲେ ପୂର୍ବେ। ବେଦମନ୍ତ୍ର ଉଚ୍ଚାରଣ କରିକିରି ଜରଦ ଦେବ, ବୁଢ଼ା ବୁଢ଼ୀ ଗାଈ, ବୁଢ଼ା ଗୁରୁ ବା ଷଣ୍ଢ କଷ୍ଟ ପାଉଛି, ସେ ମନ୍ତ୍ର ଉଚ୍ଚାରଣ କରିକିରି ଯଜ୍ଞ କରିକି ତାଙ୍କୁ ମତ କରନ୍ତି। ନୂତନ ଜୀବନ ଯୁବକ ପରି ଲମ୍ଫ ପ୍ରଦାନ କରି ଯଜ୍ଞାଗ୍ନିରୁ ବାହାରିବ ସେ, ତାହେଲେ ତାକୁ ନୂତନ ଜନ୍ମ ଦିଆଗଲା। ତାହେଲେ ସେ ଯେଉଁ ତାର ସ୍ୱରଟା ନଷ୍ଟ ହେଲା ଜରଦ ଗବ ବୁଢ଼ା ବୁଢ଼ୀ ଗାଈର, ସେମାନେ ସବୁ ଖା ତାହେଲେ, ହଁ ଏ ତ କରିପାରିବ ତ ଖା, ଏତେ ଶକ୍ତି ନାହିଁ ତ ଖାଇବ କାହିଁକି, ଏଇଟା କଥାଟା କୁହାହେଉଛି। ତେଣୁ ଯଜ୍ଞ ପଶୁବଦ ବିଶେଷ ବିଶେଷ ପ୍ରକ୍ରିୟାରେ ସୁରାପାନ, ଯେଉଁମାନେ ତାନ୍ତ୍ରିକ ଅଛନ୍ତି, ତନ୍ତ୍ର ଉପାସନା କରନ୍ତି, କାଳୀ ପୂଜା କରନ୍ତି, ସୁରା ଅର୍ପଣ କରନ୍ତି, ସେଥିରେ କଥା ଅଛି ଭାଗବତରେ ମଧ୍ୟ ଯେ କ'ଣ ନା, ବ୍ୟବାୟ ପ୍ରଜୟା ନରତେଇ ଆଉ ଘ୍ରାଣବକ୍ଷ ଘ୍ରାଣବକ୍ଷ ବିହିତ ସୁରାୟା, ଏ କଥା ଅଛି ସାର, ଘ୍ରାଣବକ୍ଷ ବିହିତ ସୁରାୟା, ସୁରା ଅର୍ପଣ କରିବେ, ତାନ୍ତ୍ରିକ ଗୁଡ଼ କାଳୀ ପୂଜା ଇତ୍ୟାଦି ତାକୁ ପିଇବେ ନାହିଁ, ଖାଲି ଆଘ୍ରାଣ କରିବେ, ଏଇଟା କଥାଟା ଅଛି। ସେଥିପାଇଁ ଇ ପ୍ରବୃତ୍ତି ଖର୍ବ କରିବା ପାଇଁ ଏସବୁ କଥା କୁହାହେଇଛି ବେଦରେ। ସଙ୍କୁଚିତ ହେଲେ ଉପାୟ ଦ୍ୱାରା ପ୍ରବୃତ୍ତି ସଙ୍କୁଚିତ ହେଲେ କ୍ରମଶଃ ନିବୃତ ହେବେ କର୍ମର। ବେଦର ତାତ୍ପର୍ଯ୍ୟ ହେଉଛି, ଏହା ହେଉଛି ବେଦର ତାତ୍ପର୍ଯ୍ୟ। ପଶୁବଧ କରିବା ବେଦର ଆଦେଶ ନୁହେଁ, ଭାଗବତରେ ମଧ୍ୟ ଏକାଦଶ ସ୍କନ୍ଧରେ ଅଛି, ଲୋକେ ବ୍ୟବାୟାମି ସମ୍ବନ୍ଧିତ ସେବା ନିତ୍ୟାସ୍ତୁ ଜନ୍ତୁ ନହିଁ ତତ୍ର ଚୋଦନା ବ୍ୟବସ୍ଥିତ ସ୍ତ୍ରୀସୁ ବିବାହ ଯଜ୍ଞ ସୁରାଗ ହୀର ସୁନିବୃତ୍ତି ରିଷ୍ଠା, ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଏଗାର ଶ୍ଳୋକରେ ଅଛି। ଏହ ଲୋକରେ ସ୍ତ୍ରୀ ସଙ୍ଗ ମତ୍ସ୍ୟମାଂସ ଭୋଜନ ମଦ୍ୟପାନ ଜୀବନ ନୈସର୍ଗିକ, ଏଥିପାଇଁ ଶାସ୍ତ୍ର କୌଣସି ଆଦେଶ ପ୍ରେରଣା ନାହିଁ। ସେ ସମସ୍ତ ପ୍ରବୃତ୍ତି ନିବୃତ୍ତି କରିବା ବିବାହ ଦ୍ୱାରା ସ୍ତ୍ରୀ ସଙ୍ଗ ଯଜ୍ଞ ବିଶେଷରେ ଆମିଷ ଭୋଜନ ସୁରାଗ୍ରହଣକୁ ବ୍ୟବସ୍ଥିତ ହୋଇଛି। ଅତି ନିବୃତ୍ତି ହିଁ ବେଦର ଗୃଢ଼ ତାତ୍ପର୍ଯ୍ୟ, ପ୍ରବୃତ୍ତି ନୁହେଁ। ବୈଷ୍ଣବମାନଙ୍କର ଏହି ସିଦ୍ଧାନ୍ତ ଯେ ତାମସିକ ରାଜସିକ ଲୋକ ଯେ ପଶୁବଧ କରନ୍ତି ସେଥିପାଇଁ ବେଦର କୌଣସି ଆଦେଶ ନାହିଁ, ସେ ତାମସିକ ରାଜସିକ ସେଥିପାଇଁ କରୁଛି। ସାତ୍ତ୍ୱିକ ବ୍ୟକ୍ତି କରିବା କର୍ତ୍ତବ୍ୟ ନୁହେଁ। ଜୀବ ହିଂସା ପଶୁ ପ୍ରବୃତ୍ତି ନାଦ ବାକ୍ୟରେ ଅଛି ପ୍ରଥମ ସ୍କନ୍ଧ ଭାରତରେ, ଅସ୍ତାନୀ ସସ୍ତାନଂ ଅପଦାନୀ ଚତୁଷ୍ପଦାନ ଲଗନୀ ତତ୍ର ମହତାଂ ଜୀବ ଜୀବସ୍ୟ ଜୀବନ। ହସ୍ତହୀନ ପଶୁ ପ୍ରବୃତ୍ତି ଜୀବଗଣ ହସ୍ତଯୁକ୍ତ ପଶୁ ଜୀବଗଣ ପଦହୀନ ତୃଣ ଆଦି ଚତୁଷ୍ପଦ ପଶୁଗଣଙ୍କର, କ୍ଷୁଦ୍ର ଜୀବଗଣ ବୃହତ ଜୀବଗଣର ଖାଦ୍ୟ, ଏ ଜୀବ ହିଁ ଅନ୍ୟ ଜୀବର ଜୀବିକା ଖାଦ୍ୟ। କିନ୍ତୁ ମନୁ ବାକ୍ୟ ହେଉଛି ପ୍ରଭୃତିରେ ଏସା ଭୂତାନ ନିବୃତ୍ତି ସ୍ତୁ ମହାଫଳା, ପ୍ରାଣୀମାନଙ୍କର ଏ ପ୍ରକାର ପ୍ରବୃତ୍ତି ହେଲେ ସୁଦ୍ଧା ନିବୃତ୍ତି ମାର୍ଗ ହେଉଛି ମହାଫଳଦାୟକ। ତେଣୁ ନିବୃତ୍ତି ପ୍ରବୃତ୍ତିକୁ ଖର୍ବ କରି ନିବୃତ୍ତି ମାର୍ଗ ଆସିବା ପାଇଁ ବେଦରେ ବ୍ୟବସ୍ଥା ଦିଆଯାଇଛି। କିନ୍ତୁ ବେଦ ଆଦେଶ କରିନି ଯେ ପଶୁବଦ୍ଧ କରିବା ପାଇଁ, ଏସବୁ ବେଦର କଥା ଅଛି। ତେଣୁ ବେଦରେ ଏସବୁ କଥା ନାହିଁ, ଏ କଥା କହିବାର ତାତ୍ପର୍ଯ୍ୟ ରହୁଛି ଆମର। ଆଉ ଗୋଟେ କଥା ଅଛି, ଦେବୀ ପୂଜାରେ ବଳି ଦେଉଛନ୍ତି, ବଳିଦାନ ପଶୁତ୍ୟା ମାସ ଭକ୍ଷଣ ସମୟରେ ଶାସ୍ତ୍ର କ'ଣ କହୁଛି? ମନୁସଙ୍ଗୀତାର ପଞ୍ଚମ ଅଧ୍ୟାୟରେ କୁହାଯାଇଛି, ହନ୍ତା କର୍ତ୍ତା ତଥୋତ୍ସର୍ଗ କର୍ତ୍ତା ଧର୍ତ୍ତା ତଥୈବ ଚ ତୁଲ୍ୟା ଭବନ୍ତି ସର୍ବେତେ ଧ୍ରୁବ ନରକ ଗାମିନ ଉପଦେଷ୍ଟା ବୋଧେ ହନ୍ତା କର୍ତ୍ତା ଧର୍ତ୍ତା ଚ ବିକ୍ରୟ ଉତ୍ସର୍ଗ କର୍ତ୍ତା ଜୀବାନ ସର୍ବେଶା ନରକ ଭବେତ ଅନୁମନ୍ତା ବିଶିଷିତା ନିହନ୍ତା କ୍ରୟ ବିକ୍ରୟୀ ସଂସ୍କୃତ ଚୋପହର୍ତ୍ତା ଚ ଖାଦ କଶ୍ୟେତି ଘାତ ଘା। ଏ ମନୁସଙ୍ଗୀତା ପଞ୍ଚମ ଅଧ୍ୟାୟରେ କୁହାଯାଇଛି, ଦେବୀ ପୂଜାରେ ଯେ ପଶୁ ହତ୍ୟା କରେ ସେ ନରକ ଯିବ, ପଶୁ ଯେ ଉତ୍ସର୍ଗ କରେ, ପଶୁ ହତ୍ୟାର ଉପଦେଶ ବା ଅନୁମତି ଯେ ଦିଏ, ଯେଉଁମାନେ ପଶୁକୁ ବଳିଦାନ ବେଳେ ଧରନ୍ତି କାଟନ୍ତି ବା ମନ୍ତ୍ର ଦିଅନ୍ତି, ଯେ ବଳି ନିମିତ୍ତ ପଶୁକୁ ବିକ୍ରୟ କରେ, ପୋଷିଛି ପୋଷିଛି କ'ଣ କରିବା ପାଇଁ ବିକ୍ରି କରିବ, ନା କଂସେଇକି ଦେବ ଘାତକୁ ଦେବ ବିକ୍ରି କରିବ, ଛେଳି ପାଳୁଛନ୍ତି ମେଣ୍ଢା ପାଳୁଛନ୍ତି କୁକୁଡ଼ା ପାଳୁଛନ୍ତି, ହାଁ ଯେ ବଳି ନିମିତ୍ତ ପଶୁ ବିକ୍ରୟ କରିବା ସମୟ ନିଶ୍ଚୟ ନର୍କ କାମୀ ହେଉଛି। ଏ କଥା କୁହାଉଛି ବ୍ରହ୍ମ ବୈବର୍ତ୍ତ ପୁରାଣ ରହିଛି, ହିଂସା ଜନ୍ୟଞ୍ଚ ପାମ୍ପଞ୍ଚ ଲବତେ ନାଥ ସଂଶୟ ଉତ୍ସର୍ଗକର୍ତ୍ତା ଦାତା ଚ ଛେତା ପୁଷ୍ଟା ଚ ରକ୍ଷକ ଅଗ୍ରପଶ୍ଚା ନିରୁଦ୍ଧା ଚ ସତ୍ୟ ବଳଭାଗିନ। ପଶୁ ବଳିଦାନ ବେଳେ ହିଂସାବଶତଃ ପାପ ହଏ, ଏଥିରେ ସନ୍ଦେହ ନାହିଁ, ଯେ ବଳିରେ ପଶୁକୁ କାଟେ, ଯେ ବଳି ଦିଏ, ପଶୁକୁ ଯେ ପାଳନ କରିଛି କିଛି ଦିନ ରଖିଛି ଏଇ ଉଦ୍ଦେଶ୍ୟରେ, ସେ ବି ପାପ ଭାଗୀ ହଏ। ଯେଉଁମାନେ ଆଗରେ ପଛରେ ପଶୁକୁ ଧରନ୍ତି ସମସ୍ତେ ପ୍ରାଣୀବଦ୍ଧ ପାପରେ ଭାଗୀ ହୁଅନ୍ତି ଆଉ ନର୍କ ଯିବେ। ଉର୍ଦ୍ଧାମନାୟ ସଂଗୀତାରେ ମଧ୍ୟ ଅଛି, ଛାଗଣ ଜହନ୍ତି ତହନ୍ତି ଛାଗ ଭୂତ୍ୱା ଚ ଖଡ଼ଗଭୂତ ସୁରଥଂ ପରଲୋକେ ହି ପଶୁ ଭୁଜ ବିମୁରିତ୍ୟୁତ। ଦେବୀ ପୂଜାରେ ପଶୁଙ୍କୁ ଯେ ବଦ୍ଧ କରେ, ସେ ପଶୁ ବା ଛାଗ ପରଜନ୍ମରେ ଖଡ଼ଗ ଧାରଣ କରି ତାହାକୁ ହତ୍ୟା କରିବ ନିଶ୍ଚିତ ଭାବରେ। ଏ କଥା ଅଛି, ସୁରଥ ରାଜାକୁ ପରଜନ୍ମରେ, ସୁରଥ ରାଜା ଦେବୀ ପୂଜା କରିବା ବହୁ ପଶୁ ପରଜନ୍ମରେ ସମସ୍ତ ପଶୁ ଖଡ଼ଗ ଦ୍ୱାରା ତାକୁ ହନୁମାନ କରିଥିଲେ, ଏ କଥା ନିଶ୍ଚିତ ଅଛି। ତୁମେ ଯେଉଁ ପଶୁକୁ ଖାଇବା ପାଇଁ ବୋଧ କରୁଛ ପରଜନ୍ମରେ, ତୁମେ ତା ଦ୍ୱାରା ସେ ପ୍ରକାର ଜନ୍ମ ପାଇବ, ତୁମେ ପରଜନ୍ମ ତୁମକୁ ବୋଧ କରିବ, ସେ ଏ ନିଶ୍ଚିତ କଥା। ପଦ୍ମପୁରାଣ 144 ଅଧ୍ୟାୟରେ ମଧ୍ୟ ଦେବୀ ଭାଗବତୀ ଶିବଜୀଙ୍କୁ କହୁଛନ୍ତି, ଯେ ସମର୍ଥନାମୀ ତିକ୍ତ ପ୍ରାଣୀ ନ ସ ନ ତତ୍ପରା ତତ୍ପୋଜନ ମମାମିଧ୍ୟମ ଯଦୋଷ ତଦ୍ ଅଧୋଗତି। ମୋର ପୂଜାରେ ପ୍ରାଣୀ ହିଂସା ହେଲେ ସେ ପୂଜା ମୋର ଅଭିରୁଚି ହୁଏ ନା। ଶିବଜୀ କହୁଛନ୍ତି, ଦେବୀ ଭଗବତୀ କାଳୀ ପୂଜା ଭଗବତୀ ତାଙ୍କୁ ତ କହୁଛନ୍ତି, ମୋର ଅଭିରୁଚି ହୁଏ ନା ପ୍ରାଣୀ ହିଂସା ହେଲେ, ତା ପବିତ୍ର ପାପ ଜନକ। ଶିବ ବୈଷ୍ଣବ ଦୁର୍ଗା ବୈଷ୍ଣବୀ, ବୈଷ୍ଣବ ବୈଷ୍ଣବୀ ମାଂସ ଖାଆନ୍ତି ନାହିଁ, ତା ଅପବିତ୍ର ଆମିଷ ଭୋଜନ କରନ୍ତି ନା, ତା ଅପବିତ୍ର ପାପ ଜନକ, ଏଭଳି ପୂଜା ଯେଉଁମାନେ କରନ୍ତି ସେମାନଙ୍କର ଅଧୋଗତି ହୁଏ, ଅଧୋଗତି ହୁଏ। କଳିଯୁଗ ଯଦିଓ ଚାରିଯୁଗ ମଧ୍ୟରେ ନିକୃଷ୍ଟ ଯୁଗ, ତଥାପି ଭଗବାନ କୃପା ଆମୟ କଳିଯୁଗ ଲୋକଙ୍କ ପାଇଁ ବଡ଼ କୃପା କରିଛନ୍ତି। ଭଗବାନ ହରିଭକ୍ତି ପରାୟଣ ହେବାର ସହଜ ସୁଗମ ସାଧନ ଦେଇଛନ୍ତି, ତେଣୁ ଅନ୍ୟ ଯୁଗ ଲୋକମାନେ କଳିଯୁଗରେ ଜନ୍ମ ହେବା ପାଇଁ ପ୍ରାର୍ଥନା କରୁଛନ୍ତି। ଭାରତ ପ୍ରମାଣ ଦିଆଯାଇଛି, କୃତାଦି ସୁପ୍ରଜାରାଧନ କଳା ବିଚ୍ଛନ୍ତି ସମ୍ଭବ କଳୁ ଖଳୁ ଭବିଷ୍ୟନ୍ତି ନାରାୟଣ ପରାୟଣା। ହେ ମହାରାଜ, ସତ୍ୟ ତ୍ରେତା ଦ୍ୱାପର ଯୁଗରେ ନରଗଣ, କଳିଯୁଗରେ ବିଷ୍ମକ୍ତ ନିମିତ୍ତ କଳିଯୁଗରେ ଜନ୍ମ ଲାଭ କରିବା ପ୍ରଥମ ଅତି ସହଜ ପନ୍ଥା ଅଛି। ଆଉ ସେଥିପାଇଁ ଆମର ଚାରିଟା ରେଗୁଲେଟିଭ ପ୍ରିନ୍ସିପଲ ଦିଆଯାଉଛି, ମତ୍ସ୍ୟ ମାଂସ ସେବନ ନାହିଁ, କୁମାର ଦ୍ରବ୍ୟ ସେବନ ନାହିଁ, ଅବିଧ ସ୍ତ୍ରୀ ସଙ୍ଗ ନାହିଁ, ଦ୍ୱିତ କ୍ରୀଡ଼ା ନାହିଁ, ଏ ଚାରୋଟି ପାପ କର୍ମ। ଚାରୋଟି ପ୍ରଥମ ସ୍କନ୍ଧ ଭାରତରେ ବିଷୟରେ ଆଲୋଚନା କରାଯାଇଛି, ପରିକିତ ମହାରାଜ କଳିକୁ ସ୍ଥାନ ଦେଇଛନ୍ତି, କଳିର ସ୍ଥାନ ପାପ, ତେଣୁ ନିଷେଧ କରାଯାଇଛି। ତେଣୁ ଯେଉଁମାନେ ଭଜନ ପଥକୁ ଆସିବେ, ଭଜନ ପରାୟଣ ହେବେ, ଭକ୍ତ ବୈଷ୍ଣବ ହେବେ, ସେମାନେ ଚାରୋଟି ସାଧନ ବିଧି କଡ଼ାକଡ଼ି ପାଳନ କରିକି ଭଜନ କରିବେ, ନହେଲେ ହେବ ନା। ଏସବୁ କଥା ଗୁଡ଼ାକ ଅଛି। ସେଥିପାଇଁ ସତ୍ୟଚେତା ଦ୍ୱାପର ଯୁଗ ନିର୍ଗମ କଳିଯୁଗରେ ବିସ୍ମୃତ ହେବା ପାଇଁ, କଳିଯୁଗ ଜନ୍ମ ହେବା ପାଇଁ ପ୍ରାର୍ଥନା କରୁଛନ୍ତି। କଳିଯୁଗରେ ସହଜ ପନ୍ଥା ଦିଆହେଉଛି, ଅନ୍ୟ ଯୁଗରେ କଠିନ କଥା ଅଛି। ଏସବୁ ପଶୁପଥ ସମ୍ବନ୍ଧରେ କଥା ଅଛି। ଆଉ ଦ୍ୱିତୀୟ କଥା ହେଉଛି କୃଷି ଗୋରକ୍ଷା ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବର୍ଜନ ଆମର ଶିକ୍ଷା ଭଗବାନଙ୍କର ସମ୍ପତ୍ତି ଈଶାବାସମୀ ଯେଉଁ ସର୍ବମ ସବୁ ଈଶଙ୍କର, ମୋର କହିବାର କିଛି ଜିନିଷ ନାହିଁ। ସୃଷ୍ଟିକର୍ତ୍ତା ଭଗବାନ ତାଙ୍କର ସୃଷ୍ଟ ବସ୍ତୁ, ସେ ମାଲିକ। ୱାନ୍ ୱାଜ୍ ପ୍ରପର୍ଟି ଇଜ୍ ଏ ପ୍ରୋପ୍ରାଇଟର୍, କୃଷ୍ଣ ଇଜ୍ ଦି ସୋଲ୍ ପ୍ରୋପ୍ରାଇଟର୍। ତାଙ୍କର ସମ୍ପତ୍ତି ଆଉ ଇଏ ଯାହା କିଛି ଦେଖୁଛ ଏସବୁ କୃଷ୍ଣଙ୍କର ସେବାର ସାମଗ୍ରୀ, କୃଷ୍ଣଙ୍କ ସେବାରେ ଲାଗିବା ପାଇଁ ଅଛି। କୃଷ୍ଣଙ୍କର ଉପଭୋଗର ସାମଗ୍ରୀ, କୃଷ୍ଣଙ୍କ ଉପଭୋଗରେ ତା'ର ଏକମାତ୍ର ଉପକାରୀ କୃଷ୍ଣ। ଜୀବ ଉପଭୋଗକାରୀ ନୁହେଁ ବା ଜୀବ ଉପଭୋଗକାରୀ ହେଇପାରିବ ନା। ଜୀବ ଉପଭୋଗ୍ୟ, ଜୀବ ଭଗବାନଙ୍କ ଉପଭୋଗରେ ଲାଗିବ, ଉପଭୋଗରେ ଲାଗିବ, କିନ୍ତୁ ନିଜେ ଉପଭୋଗକାରୀ ହେବ ନା। ମାୟାବଦ୍ଧ ମାୟା ଦ୍ୱାରା କବଳିତ ହେଲେ, ବଦ୍ଧାବସ୍ଥା ହେଲେ ତା କହନ୍ତି ଭୋକ୍ତା ଅଭିମାନ କରୁଛି। ବଦ୍ଧ ଜୀବ ଭୋକ୍ତା ଅଭିମାନ କରୁଛି, ଉପଭୋଗକାରୀ ବୋଲି ଭାବୁଛି, କିନ୍ତୁ ତା ନୁହେଁ। ଉପଭୋଗକାରୀ ଭଗବାନଙ୍କ ସମ୍ପତ୍ତିକୁ ନିଜେ ଉପଭୋଗ କଲେ ତୁମେ ଅପରାଧୀ ହେଲା। ସେଥିପାଇଁ ସେ ଅପରାଧ ପାଇଁ ଭୌତିକ ଜଗତ ମାୟାକୃତ କାରାଗାର, ମାୟାକୃତ କାରାଗାର, ମାୟା ତିଆରି କରୁଛି ଏ କାରାଗାର, ଏଇଟା ଭୌତିକ ଜଗତଟା ଏଇ କାରାଗାରରେ, ସେଥିପାଇଁ ଦଣ୍ଡ ପାଉଛ। କାରାଗାରରେ ଜେଲଖାନାରେ କେହି ଆନନ୍ଦ ପାଏ ନାହିଁ, ଦଣ୍ଡ ଦିଆଯାଏ, ତେଣୁ ଏଇଟା ଦଣ୍ଡ ସ୍ଥାନ। ଯେପର୍ଯ୍ୟନ୍ତ ଏ ଭୌତିକ ଜଗତ ଅଛି ଆର ଦଣ୍ଡ, ଦଣ୍ଡ ଭୋଗ କରିବ, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ହେଇ ଦଣ୍ଡ, ତାପରେ ଏ ଦଣ୍ଡ ପାଇବ, କାହିଁକି ତୁମେ ଅପରାଧୀ ହେଇଛ। ଭଗବାନଙ୍କ ଯେଉଁଟା ଉପଭୋଗ ସାମଗ୍ରୀ ତାକୁ ମୋର ବୋଲି କହିକି ନିଜ ଉପଭୋଗ ଲଗେଇଛ, ଏଇଥିପାଇଁ କଥା କରାହଉଛି। ସେଥିପାଇଁ ଏଇ ହିଂସାମୟ ସଂସାରରେ ଜୀବ ମାତ୍ରେ ପରସ୍ପର ମଧ୍ୟରେ ଏକ ପର ହିଂସାରେ ନିଯୁକ୍ତ, କାଳକର୍ମ ଗୁଣାଧୀନ ବୋଲି ହସ୍ତରହିତ ପଶୁଗଣ, ହସ୍ତଯୁକ୍ତ ମାନବର ହିଂସାର ଯୋଗ୍ୟ, ପଦରହିତ ତୃଣସମୂହ ଚତୁଷ୍ପଦ ପଶୁର ଭକ୍ଷ୍ୟ, କ୍ଷୁଦ୍ର ଜୀବକୁ ହିଂସା କରି ବୃହତ୍ ଜୀବ ବଞ୍ଚିଯାଏ। ହିଂସା ବ୍ୟତୀତ ପୃଥିବୀରେ କାହାରି ଜୀବିତ ରହିବାର ଉପାୟ ନାହିଁ। ଜୀବ ଭଗବତ ଉନ୍ମୁଖ ନ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅବସ୍ଥାରେ ହିଂସା ଦ୍ୱାରା ନିଜ ପୋଷଣ କାର୍ଯ୍ୟ ନିର୍ବାହ କରେ, କିନ୍ତୁ ଭଗବତ ଉନ୍ମୁଖ ହେବ ମାନବ ଜୀବନ ଉଦ୍ଦିଷ୍ଟ। ସେଥିପାଇଁ କୃଷ୍ଣ ଚେତନା ଲାଭ କରିବା ପାଇଁ, ଭକ୍ତି ଲାଭ କରିବା ପାଇଁ, ପରମାର୍ଥ ଲାଭ କରିବା ପାଇଁ, ତେଣୁ ଏ ପ୍ରପଞ୍ଚରେ କେହି ପ୍ରକାର ହିଂସାର ହସ୍ତରୁ ପରିତ୍ରାଣ ଲାଭ କରି ଜୀବିତ ରହିପାରିବ ନା। ଏଇଥିପାଇଁ ହିଂସାର ପକ୍ଷପାତୀ ମାନବଗଣ ବିଶ୍ୱାସ ସହକାରେ ଭୋଜନ କଳ୍ପେ ପଶୁ ହିଂସା ସ୍ୱଜନ ହିଂସା କରିଥାନ୍ତି। ସାତତ ଜନଗଣ ଭକ୍ତ ବୈଷ୍ଣବଗଣ ହିଂସା ହିଂସା ମଧ୍ୟରେ ପ୍ରବିଷ୍ଟ ନ ହୋଇ ହରିସେବାମୟୀ ବୁଦ୍ଧି ବଳରେ ଜୀବନଯାପନ କରନ୍ତି। ସେଥିରେ ସେମାନଙ୍କ ହିଂସାରି ଦୋଷରେ ଦୁଷ୍ଟ ହେବାକୁ ପଡ଼େ ନା। ତେନ ତେକ୍ ତେନ ବୁଞ୍ଜିତା ମା ରୁଦ୍ର କଶ୍ୱେଶୀ ଧନମ, ଈଶ୍ୱପ ନିଷେଧରେ କଥା ଅଛି, ତେନ ତେକ୍ ତେନ ବୁଞ୍ଜିତା ମା ରୁଦ୍ର କଶ୍ୱେଶୀ ଧନମ, କାହାର କ'ଣ ସେୟା ତାହା ଆଲର୍ଟ କରାହେଇଛି। ଯେଉଁମାନେ ମାଂସାଶୀ ପ୍ରାଣୀ ଅଛନ୍ତି ସେମାନେ ମାଂସ ଭକ୍ଷଣ କରିବେ, ସିଂହ ବ୍ୟାଘ୍ର କୁକୁର ବିରାଡ଼ି, ତାଙ୍କର ଦାନ୍ତ ଅଛି, ମାଂସ ଛେଦନ କରିବା ମୁନିଆ ମୁନିଆ ଦାନ୍ତ ଅଛି, ସେମାନେ ତାଙ୍କ ପାଇଁ ଆଲର୍ଟ ହେଇଛି। ମଣିଷ ମାନବ ମାଂସାଶୀ ନୁହେଁ, ତାହାର ସେ ପ୍ରକାର ଦାନ୍ତ ନାହିଁ। ତାହେଲେ ଅନ୍ୟର ବାଘ ସିଂହ ପ୍ରଭୃତି ବା କୁକୁର ବିରାଡ଼ି ପ୍ରଭୃତି ମାଂସାଶୀ ପ୍ରାଣୀମାନଙ୍କର ଯେଉଁ ଭାଗ, ତାଙ୍କ ଭାଗ ତୁମେ କାହିଁକି ନେଉଛ? ଈଶ୍ୱର ନିଶ୍ଚିତ କଲା ତେନ ତେକ୍ ତେନ ବଞ୍ଜିତା ମା ରୁଦ୍ଧକ ସୁସିଦ୍ଧନ, ଅନ୍ୟର ଭାଗ ନିଅ ନା, ତୁମର ଯେଉଁଟା ସେୟାର ଭାଗ ତୁମକୁ ଆଲର୍ଟ ହେଇଛି, ତା ନିଅ ତୁମେ ଖାଦ୍ୟ। ମାନବ ଖାଦ୍ୟ କ'ଣ ନା, ଭଗବାନ ଯା ଖାଉଛନ୍ତି, ଭଗବାନଙ୍କ ପ୍ରସାଦ। କରୁଷି ଯଦ ସ୍ନାସି ଯଦ ଜୁହସି ଯଦାସି ଯ ତପସ୍ୟସି କୌନ୍ତେୟ ତତ୍ କୁରୁଷ୍ୱ ମଦର୍ପଣ, ଭଗବାନଙ୍କୁ ଅର୍ପଣ ହେବ ତୁମର ଖାଦ୍ୟ। ଯାହା କରୁଛ, ଯାହା ଖାଉଛ, ଯାହା ବ୍ରତ ପୂଜା ଯୋଗ୍ୟ କରୁଛ, ଯା ଦାନ କରୁଛ, ତପସ୍ୟା କରୁଛ, କୃଷ୍ଣ କହିଲେ ମୋ ପାଇଁ କର, ଆଉ ଫଳ ଭଗବାନଙ୍କୁ ଦିଅ। ଆମର ଖାଦ୍ୟଟା ଭଗବାନ ପାଇଁ ଆମେ ଯାଉ, ସେଥିପାଇଁ କୃଷ୍ଣ ପାଇଁ ରାନ୍ଧିବ, କୃଷ୍ଣଙ୍କ ପାଇଁ ପାଚନ କ୍ରିୟା କରିବ। କୃଷ୍ଣ ରୋଷଶାଳା, ଇଏ ଜଗନ୍ନାଥଙ୍କ ରୋଷଶାଳା କେତେ ରନ୍ଧା ହେଉଛି, ସେଠି କ'ଣ ରନ୍ଧା ହେଉଛି? ଉପାଦାନ ସବୁ କ'ଣ ନା, ପତ୍ରମ ପୁଷ୍ପମ ଫଳମ ତୋୟମ ତୁମେ ଭକ୍ତା ପ୍ରେଚତି ତଦମ୍ ଅସ୍ଲାମୀ, ଭକ୍ତି ପାଇଁ ତା ଇଏ କଥା ଗୀତାରେ କହିଲେ, ଭଗିରେ ପତ୍ରଟିଏ ଦିଅ, ଫଳଟିଏ ଦିଅ, ତୋଇ ଜଳବିନ୍ଦୁ ଦିଅ, ଫୁଲଟିଏ ଦିଅ, ଆଉ ତୁ କହିଲେ ଜଳ, ତୁ କହିଲେ ଦୁଗ୍ଧ, ଗୋରକ୍ଷା କର, ସଫିସିଏଣ୍ଟ ମିଲ୍କ, ଯାହା କହିଲେ ପ୍ରଚୁର ଦୁଗ୍ଧ ଉତ୍ପାଦନ କର, ଦୁଗ୍ଧ ଜାତ ଦ୍ରବ୍ୟ, କ୍ଷୀର, ଦଧି, ଦୁଗ୍ଧ, ହାଁ ଘୃତ, କେଡ଼େ ସୁନ୍ଦର, ସେଥିରେ କେତେ ମିଷ୍ଟକ ମିଠା ଜିନିଷ ତିଆରି କର, ଇଏ କର, ତୁମର କର, ଇଏ କେଡ଼େ ସୁନ୍ଦର, କୃଷ୍ଣ ଭାଇ କର, କୃଷ୍ଣଙ୍କୁ ଖାଇବାକୁ ଦିଅ, ନନ୍ଦ ରାଜାର ପୁଅ, ନନ୍ଦ ଗୋଧନର ପୁଅଲା, ମା ଯଶୋଦା କେତେ ପ୍ରକାର ତିଆରି କରୁଥିଲେ, କୃଷ୍ଣକୁ ଖାଇବା ପାଇଁ ଦିଅ, କୃଷ୍ଣକୁ ଭୋଗ ଲଗା, କୃଷ୍ଣ ଖାଇବ, କୃଷ୍ଣ ସନ୍ତୁଷ୍ଟ ହେଲା, ପ୍ରସାଦ ଦେଇଦେଲା, ପ୍ରସାଦ ମାନେ କୃପା, ସେବକ ପାଇଁ କୃପା ଦେଲା, ସେଟା ପ୍ରସାଦ ସେବନ ହୁଏ, ଏଇଟା କଥା କୁହାଯାଇଛି, ପତ୍ର ପୁଷ୍ପ ଫଳ ତୋୟ, ଏଇ ଉପାଦାନରେ ଜଗନ୍ନାଥଙ୍କ ପାଖରେ ରନ୍ଧା ହେଉଛି, ଯାହା କହନ୍ତି ଦିନକୁ କେତେ 56 କୋଟି ରନ୍ଧା ହେଉଛି, କେତେ ଥର ରନ୍ଧା ହେଉଛି, କେତେ ଥର ଖାଉଛନ୍ତି ଜଗନ୍ନାଥ, ହଁ କେତେ ପ୍ରକାର ଭେରାଇଟି, କ୍ଷୀରି, ଖିରିସା, ଖେଚେଡ଼ି, ଆଉ ପାୟସାନ, କେତେ ପ୍ରକାର ପିଠା, କେତେ ପ୍ରକାର ତରକାରୀ, ସବ୍ଜି, ଡାଲି, କେତେ ପ୍ରକାର ହେଉଛି, ସର୍ବଚୋଷ୍ୟ ଲେହ ପେୟ ଚତୁର୍ବିଧ ଖାଦ୍ୟ କେତେ ପ୍ରକାର ହେଉଛି, ଏଇ ଉପାଦାନଟା ହେଉଛି, ସେଠି ମାଛ ମାଂସ ହେଉନି, ପିଆଜ ରସୁଣ ଅଣ୍ଡା ଏସବୁ ହେଉନି, ଏଗୁଡ଼ା ନିଷିଦ୍ଧ, ତେଣୁ ମାନବର ତାଇ ଖାଦ୍ୟ, ମାନବର ଖାଦ୍ୟ ମାଂସ ନୁହେଁ, ମାନବ ମାଂସ ଆସି ପ୍ରାଣୀ ନୁହେଁ, ତା ସିଦ୍ଧାନ୍ତ ନାହିଁ, ଅନ୍ୟର ସେ ଆର ଭାଗ କାହିଁକି ନେଉଛ, ବାଘ ସିଂହ କ'ଣ ତୁମ ଗହମ, ତୁମ ଧାନ ଚାଉଳ ଖାଉଛନ୍ତି, ସେ ତ ଖାଉନାହାନ୍ତି, ତୁମେ ତାଙ୍କର ଭାଗଟା କାହିଁକି ଦେବ, ଏସବୁ ନିଷେଧରେ ଆଲୋଚନା କରା, ତେନ ତେ କେନ ବେଲି ତାମାଗ୍ର ଦ୍ରକଶ ସିଦ୍ଧାନ, ଦ୍ୱିତୀୟ କଥା ସାଧାରଣ କଥା, କିନ୍ତୁ ମାଂସାଶୀ ପ୍ରାଣୀ, ଯେ ମାଂସାଶୀ ପ୍ରାଣୀ ଯେତେବେଳେ ଜଳପାନ କରୁଛି, ସେ କେମିତି ଜଳପାନ କରୁଛି, ଜିହା ଲଗେଇଛି, ଜିହା ଲଗେଇ ଜଳପାନ କରୁଛି, ଯେଉଁମାନେ ନିରାମିଷାଶୀ ସେମାନେ ଓଠ ଲଗେଇଛି ଜଳପାନ, ହଁ ଏଇଟା ସାଧାରଣ ଲକ୍ଷଣ, ଆମ ମଣିଷ ଓଠ ଲଗେଇ ପିଉଥିଲା, ଜିହା ଲଗେଇବା, କୁକୁର ବାଗିଆ, ବିରାଟ ବାଗିଆ ପିଉଛି ନା, ବାଘ ବାଗିଆ ପିଉଛି ଘିଅ, ତାହେଲେ ମାଂସାଶୀ ପ୍ରାଣୀ ନୁହଁନ୍ତୁନି, ତୁମେ କି ମାଂସ ଖାଇବେ, ଅନ୍ୟର ଭାଗ କାହିଁ ନୁହଁ, ତାହେଲେ ତ କ'ଣ ହେଲା, ଏକ କଥା ପଶୁ ହତ୍ୟା କଲା, ଆଉ ପାପି ହେଲା, ନର୍କ ନିଶ୍ଚୟ ଯିବ, ନିଶ୍ଚିତ ଭାବେ ନର୍କ ଗମନ ହେବ, ଏଥିରେ କିଛି ସବୁ ଶାସ୍ତ୍ର ପ୍ରମାଣ ବର୍ଣ୍ଣନା, ଶାସ୍ତ୍ର ପ୍ରମାଣ ଦିଆହେଇଛି, ବେଦ ପ୍ରମାଣ ଦିଆହେଇଛି, ଏପରିକି ଯେଉଁ ବଳି ଦିଆହେଉଛି ଦେବୀ ପୂଜାରେ, ଦେବୀ କହିଲେ ମୋର ସେଥିରେ ସନ୍ତୋଷ ନାହିଁ, ବୈଷ୍ଣବ ବୈଷ୍ଣବୀ ଖାଆନ୍ତି ନାହିଁ ତ, ଶିବ ବୈଷ୍ଣବ, ଦୁର୍ଗା ବୈଷ୍ଣବୀ, ସେମାନେ ମାନେ ସବୁ ଆମିଷ ଭୋଜନ କରନ୍ତି ନା, ତାଙ୍କ ପାଖରେ ବଳି ଦେଲେ ସେ ତ ସନ୍ତୁଷ୍ଟ ହେଉନାହାନ୍ତି ବୋଲି କହିଲେ ଦେବୀ, ସେ କାହିଁ ବଳି ଦେବ, କୌଣସି ବେଦଶାସ୍ତ୍ର ନାହିଁ, ତାଙ୍କ ପାଖରେ କିଏ ଖାଏ ସେଗୁଡ଼ାକ, ନା ଏ ଯକ୍ଷ ରାକ୍ଷ ଭୂତ ପ୍ରେତ ପିଶାଚ ଗୁଡ଼ାଏ ଅଛନ୍ତି, ସେଇଗୁଡ଼ାକ ଖାଆନ୍ତି, ଦେବୀ ଦୁର୍ଗା ଖାଆନ୍ତି ନାହିଁ, ତାଙ୍କର ସେଥିରେ ସନ୍ତୋଷ ନାହିଁ ବୋଲି ସ୍ୱୟଂ ଦେବୀ କହୁଛନ୍ତି, ଏସବୁ କଥା ଆମର ଅଛି, ସେଥିପାଇଁ ରାଜସିକ ତାମସିକ ବ୍ୟକ୍ତି କରିପାରିବେ, କାରଣ ସେ ପ୍ରବୃତ୍ତି, କିନ୍ତୁ ତା ସାତ୍ତ୍ୱିକ ହେଲେ ଏଇଟା କରିବ ନା, ବିଶେଷ ପରମାର୍ଥିକ ମାର୍ଗକୁ ଆସିବ ତ, ଏଗୁଡ଼ା ତ ନିଷେଧ ହେଇଯାଇଛି, ତୁମର ପରମାର୍ଥିକ ଭକ୍ତି ବୃଦ୍ଧି ହେବ ନା, ହଁ ସାତ୍ତ୍ୱିକ ଶୁଦ୍ଧ ସତ୍ୟ ସ୍ତରକୁ ଯିବ, ମିଶ୍ର ସତ୍ୟରୁ ଶୁଦ୍ଧ ସତ୍ୟକୁ ଯିବ, ଭକ୍ତି ବୃଦ୍ଧି ହେବ ନା, ଏପରିକି ଭଗବତ ଗୀତାରେ ଭଗବାନ କୃଷ୍ଣ କହିଲେ ଯୋ ପଚନ୍ତି ଆତ୍ମକାରଣ ଭୁଞ୍ଜତି ତୁମ ଘଉ, ଏ କଥା କହିଲି ନିଜେ ରାନ୍ଧିକି ନିଜେ ଖାଉଛି, ଆତ୍ମକାରଣ ତା ପାଇଁ ବା ପରିବାର ପାଇଁ ରାନ୍ଧୁଛି, ଭଗବାନ ପାଇଁ ରାନ୍ଧୁନି, ଭଗବାନଙ୍କୁ ଅର୍ପଣ କରି ଖାଇଲା ଭୋଜନ, ସେ ତ ପାପ ଭୋଜନ କଲା, ଜଣେ କହିବ ନା ଆମେ ନିରାମିଷ ଅଛି, ଆମେ ଆମିଷ ଖାଉନୁ, ହେଲା ଠିକ ହେଲା, ସେ ନିରାମିଷ ଖାଉଛନ୍ତି, ଆମିଷ ଖାଉନାହାନ୍ତି, କିନ୍ତୁ ନିଜେ ରାନ୍ଧି ନିଜେ ଖାଇଲା, ଭଗବାନ ପାଇଁ ରାନ୍ଧିନି, ଭଗବାନ ଅର୍ପଣ କଲେ, ତାହେଲେ ପାପ ଭୋଜନ କଲା, କହୁଛନ୍ତି ଆତ୍ମକାରଣ ଭୁଞ୍ଜତି ତୁମ ଘଉ, ଏଇଟା ତ ପାପ ହେଇଗଲା ଠିକ, ହଁ ନାଇଁ ଭଗବାନ ପାଇଁ ରାନ୍ଧିବେ, ସବୁ ଭଗବାନଙ୍କୁ ଭଗବାନ ସାମଗ୍ରୀ ତାଙ୍କ ପାଇଁ ରାନ୍ଧ, ତାଙ୍କୁ ଅର୍ପଣ କର, ସେ ପ୍ରସାଦ ଦେଲେ, ରୂପା ଦେଲେ, ସେ ଡାଇମଣ୍ଡ ସେବନ କଲେ, ପ୍ରସାଦ ସେବନ କଲେ, ଯାହାକୁ ଆଜି ତୁମେ ଅନ୍ୟ କିଛି କରିପାର ନଗୁରିପାର, କେବଳ ପ୍ରତିଦିନ ପ୍ରସାଦ ସେବନ କରୁଛି ଯେ ମହାପ୍ରସାଦ, ତାହାର ହୃଦୟ ବିଶୁଦ୍ଧ ହେଇଯାଉଛି, ଏ କଥା ତାର ହୃଦୟ ବିଶୁଦ୍ଧ ହେଇଯାଉଛି, ତାର ଚେତନା ବିଶୁଦ୍ଧ ହେଇଯିବ, ପ୍ରସାଦ ସେବନ କରୁଛି ପ୍ରତିଦିନ, ଏବଂ ଖୁବ୍ ଶୀଘ୍ର ତାର ପରମାର୍ଥିକ ପଥକୁ ଆସିବ, ଉନ୍ନତି କରିବ, ଏଇ ହେଉଛି କଥା ଅଛି, ଆମର ଏଇସବୁ ବିଚାର ଏ ସମ୍ବନ୍ଧରେ ଆସେ। All right, I'll speak in English.